वासुदेवाय। श्रीमद्भागवतम् अष्टमस्कन्ध षोडशाध्याय श्लोक 22। केनाहं विधिना ब्रह्माणि, केनाहं विधिना ब्रह्माणि उपस्थास्ये जगत्पतिम्, उपस्थास्ये जगत्पतिम् यथा मे सत्यसंकल्पो, यथा मे सत्यसंकल्पो विदध्यात् स मनोरथम्, विदध्यात् स मनोरथम्। केनाहं विधिना ब्रह्माणि उपस्थास्ये जगत्पतिम्, यथा मे सत्यसंकल्पो केनाहं विधिना ब्रह्माणि उपस्थास्य जगत्पतिम्, यथा मे सत्यसंकल्पो विदध्यात् स मनोरथम्, केनाहं विधिना ब्रह्माणि सब्दन बा केन कहा द्वारा अहम मु विधिना विधि अनुसारे ब्राह्मण हे ब्राह्मण उपस्थास्ये प्रसन्न करी जगतपति जगतपति भगवान को यथा जहा द्वारा मे मोर सत्य संकल्प वासना पूर्ण रूपये विदध्यात् पूर्ण करिवे सह से भगवान मनोरथम अभिलाष। सुगर अनुवाद से श्रीमद भक्तिवेदांत स्वामी प्रभुपाद महाराज द्वारा इंग्रजी में एवं श्री श्रीमद गौरविंद स्वामी महाराज द्वारा ओडिया रे। श्रीमती अतिथि कहिले हे ब्राह्मण क्यों विधि अनुसार मु से जगतपति को आराधना कर परिनी जहाँ फल भगवान मो प्रति प्रसन्न हो मोर मनोवासना पूर्ण कर। जे कहुए मनुष्य प्रस्ताव करे एवं भगवान ताकि पूर्ण करती। मनुष्य अनेक अनेक किसी पाइबा इच्छा करपे कि भगवान जब तक अनुमोदन न करती से समस्त बासना पूर्ण हो पारे ना। बासना पूर्ण करने को कहुए सत्य संकल्प। एटारे सत्य संकल्प शब्द टी अत्यंत गुरुत्वपूर्ण अतिथि पति कृपा पर निर्भर कर जो सी समस्त बासना पूर्ण होगापी भगवान को आराधना कर पंथा प्रदर्शन कले। शिष्य को प्रथम स्थिर करवा हुए जे से भगवान आराधना करे एवं श्री गुरुदेव ताको निर्देश प्रदान करे। रोगी जपर डाक्तर निकट में कौन विशेष धरण औषध दाबी करें गुरुदेव को हुकुम दि जाए ना। यही भगवान आराधना आरंभ हुए जपरी भगवद गीता सप्तम अध्याय 19 श्लोक प्रतिपादित होती चतुर्विधा वंदेमान जनासुकृति अर्जुन आत्मविज्ञान सुरक्षार्थी ज्ञान च भरत सर। अर्थात ये भरत श्रेष्ठ अर्जुन आत्म अर्थार्थी जिज्ञासु एवं ज्ञान ये चारि प्रकार पुण्यकर्म व्यक्ति मैंने मोर भजन करती। अदिति आत्म थे पुत्र देवता मैंने सबकि हर से अत्यंत दुखित होते तेणु से पति कश्यप मुनि निर्देश अनुसार भगवान शरणागत होगा चाहिए। तेणु आज अष्टम स्कंद षोड़श्या जहाँ कि पयव्रत विषय वर्णना कर षोड़श्या पूर्व अध्याय अंडरस्टैंड इंग्लीश ओडिया हिंदी ତେଣୁ ପଞ୍ଚଦଶ ଅଧ୍ୟାୟରେ ଆମର କଳି ମହାରାଜ କେମିତି ତାଙ୍କର ଗୁରୁଦେବ ଶୁକ୍ରାଚାର୍ଯ୍ୟଙ୍କୁ ସନ୍ତୁଷ୍ଟ କରି ସ୍ୱର୍ଗକୁ ଅଧିକାର କରିଥିଲେ ସେ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଦେବତାମାନେ ତାଙ୍କର ଗୁରୁଦେବ କିଏ ବୃହସ୍ପତିଙ୍କର ଯେଉଁ ସେ ପରାମର୍ଶ ଅନୁସାରେ ସେମାନେ ଛଦ୍ମବେଶରେ ପଳାୟନ କରୁଛନ୍ତି, କିନ୍ତୁ ଦେବତାମାନଙ୍କର ମାତା ଯିଏ ଅଦିତି ତାଙ୍କର ବହୁତ ମନ ଦୁଃଖ ହେଉଛି। ସେ ତାଙ୍କର ପୁତ୍ରମାନେ ହେଉଛନ୍ତି ସ୍ୱର୍ଗର ଅଧିଷ୍ଠାତ ଦେବତା, ସେମାନେ ସ୍ୱର୍ଗ ଦେବା ପାଇଁ ତାଙ୍କର ସ୍ଥାନ ନିର୍ଦ୍ଦେଶ କରାଯାଇଛି, କିନ୍ତୁ ଏଭଳି ବିଧିର ବିଧାନ ହୋଇଯାଇଛି ଯେ ଅସୁରମାନେ ଦୈତ୍ୟମାନେ ଯେଉଁମାନେ ନିମ୍ନ ସ୍ଥାନରେ ରହିବା କଥା, ପାତାଳ ଲୋକ ବା ପୃଥିବୀର ତଳେ ରହିବା କଥା, ସେମାନେ ବର୍ତ୍ତମାନ ଆସିକରି ସ୍ୱର୍ଗ ଲୋକ ଅଧିକାର କରିଛନ୍ତି। ତେଣୁ ଅଦିତି ସେଥିପାଇଁ ବହୁତ ମନଦୁଃଖ କରୁଥିବାରୁ ଯେତେବେଳେ ତାଙ୍କର ସ୍ୱାମୀ ଯେତେବେଳେ କଶ୍ୟପୁଣି ଆସି ପହଞ୍ଚନ୍ତି, ସେ ଯାଇଥିଲେ ତପସ୍ୟା କରିବା ପାଇଁ, ତାଙ୍କର ଆଶ୍ରମରୁ ତପସ୍ୟା କରି ଫେରୁଛନ୍ତି, ସେତେବେଳେ ସେ ଦେଖୁଛନ୍ତି ଏଇ ତାଙ୍କର ପତ୍ନୀଙ୍କର ଯେଉଁ ଗୃହ ବା ଆଶ୍ରମ ରହିଛି ସେ ବହୁତ ଶୁନଶାନ ଲାଗୁଛି, ଏବଂ ଅଦିତି ମଧ୍ୟ ବହୁତ ଦୁଃଖୀ ଖେଦ ଅବସ୍ଥାରେ ଅଛନ୍ତି। ତେଣୁକରି ସେ ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ଜାଣିବା ପାଇଁ ଚାହୁଁଛନ୍ତି କ'ଣ ପାଇଁ ତାଙ୍କର ଏଇଭଳି ଅବସ୍ଥା ହେଇଛି। ତେଣୁ ଯେତେବେଳେ ଜାଣିଲେ ଯେ ଅଦିତିଙ୍କର ପୁତ୍ରମାନେ ସ୍ୱର୍ଗ ଛାଡ଼ିକି ପଳେଇ ଯାଇଛନ୍ତି, ଏବଂ ଯେଉଁ ଦିତିଙ୍କର ପୁତ୍ରମାନେ, ଦିତି ମଧ୍ୟ ତାଙ୍କର ସ୍ତ୍ରୀ, ତାଙ୍କର 17 ଜଣ ସ୍ତ୍ରୀ ଅଛନ୍ତି କଶ୍ୟପଙ୍କର, ଇଏ ହେଉଛନ୍ତି ଯେଉଁ ଅଦିତି ଦିତି ଏମାନେ ସବୁ ଭଉଣୀ, ତେଣୁ ଦିତିଙ୍କର ପୁତ୍ରମାନଙ୍କୁ ଦୈତ୍ୟ କୁହାଯାଉଛି, ଏବଂ ତାଙ୍କର ନେତୃତ୍ୱ ନେଇଥିଲେ ବଳି ମହାରାଜ। ତେଣୁ ବଳି ମହାରାଜଙ୍କର ଏବଂ ଅନ୍ୟାନ୍ୟମାନେ ଦୈତ୍ୟମାନେ ଯେତେବେଳେ ସ୍ୱର୍ଗ ଅଧିକାର କରିଛନ୍ତି, ସେତେବେଳେ ତାଙ୍କର ପତ୍ନୀ ଅଦିତିଙ୍କୁ ସାନ୍ତ୍ୱନା ଦେବା ପାଇଁ ସେ ତାଙ୍କୁ କହିଛନ୍ତି ଯେ ଯାହାର ଯେକୌଣସି ଅସୁବିଧା ଥାଉ ବା ସୁବିଧା ଥାଉ ବା ଯେକୌଣସି ପରିସ୍ଥିତିରେ ଜଣେ ଭଗବାନଙ୍କର ଆରାଧନା କରିପାରିବ। ଆଉ ପୂର୍ବର 20 ଶ୍ଳୋକରେ ସେଟା ପ୍ରଥମେ ଅଦିତିଙ୍କୁ ସେ ବହୁତ ଜ୍ଞାନ ଉପଦେଶ ଦେଇଛନ୍ତି ଯେ ପ୍ରକୃତରେ କିଏ କାହାର ସ୍ତ୍ରୀ, କିଏ କାହାର ସ୍ୱାମୀ, କିଏ କାହାର ପୁତ୍ର, ଏସବୁ ମାୟାର ଭାବରେ ମାୟା ଅଭିନୟକୁ ଆମେ ଚିନ୍ତା କରୁଛେ। ଆମେ ଏଇ ଶରୀର, ଆମର ଏଇ ସ୍ତ୍ରୀ, ଆମର ଏଇ ପିଲା ଛୁଆ, ଆମେ ଏଇ ଦେଶ, ଏଇଭଳି ଭାବରେ ଯେତେ ସବୁ ଶରୀର ସମ୍ବନ୍ଧୀ କଥା ସବୁ ରହିଛି, ଇଏ ହେଉଛି ଯଶାତ୍ମ ବୁଦ୍ଧି ଗୁଣପେ ତ୍ରିଧାତ୍ମକ ସ୍ୱରୂପ। ଭାଗବତ ଦଶମ ସ୍କନ୍ଧ 84 ଅଧ୍ୟାୟରେ ଭଗବାନ ସତ୍ତା କହୁଛନ୍ତି, ଇଏ ହେଉଛି ଜନେଷୁ ଅଭିଜ୍ଞେଷୁ ସ୍ୱୟଂ ଗୋଫର, ଇଏ ପଶୁ ସ୍ତରର ଜ୍ଞାନ, ଏ ଶରୀର ସମ୍ବନ୍ଧୀୟ ଆମେ ଚିନ୍ତା କରୁଛେ, ଏ ମୋହ ଦ୍ୱାରା ଦଶମ ଦେଇକି ଆମେ ଏଇଟା କହୁଛେ। କିନ୍ତୁ ଅଦିତି ଯେହେତୁ ସେ ବହୁତ ଦୁଃଖରେ ଅଛନ୍ତି, ଶୋକରେ ଅଛନ୍ତି, ତେଣୁ ସେ ସବୁ କିଛି ତାକୁ ସେ ବୁଝିପାରୁନାହାନ୍ତି। ତେଣୁ ସିଏ ତାଙ୍କର ମୋହ ଯେତେବେଳେ ଦୂର ହଉନି, ତାଙ୍କର ଶୋକ ଯେତେବେଳେ ଦୂର ହଉନି, ତେଣୁ ଅଦିତି ତାଙ୍କୁ ଗୋଟେ କଥା କହିଲେ ଯେ ଯାହାର ଯେକୌଣସି ଅକାମ ସର୍ବକାମ ବା ମୁଖ୍ୟ କାମ ଉଦାହରଣ, ଯାହାର କୌଣସି କାମନା ନଥାଉ ବା ଯାହାର ସବୁକିଛି କାମନା ଥାଉ ବା ଯେଉଁମାନେ ମୁଖ୍ୟ କାମ ବା ମୁକ୍ତି ହେବା ପାଇଁ ଚାହୁଁଛନ୍ତି, ତେଣୁ ଅକାମ ସର୍ବକାମ ମୁଖ୍ୟ କାମ ଉଦାହରଣ ତୀବ୍ରେଣ ଭକ୍ତି ଯୋଗେଣ ଯଦି ପୁରୁଷ ଭଗବାନଙ୍କର ଯଦି ଆରାଧନା କରାଯିବ ତାହେଲେ ଯାହାର ଯାହା କାମନା ଅଛି ପୂରଣ ହୋଇପାରିବ। ତେଣୁ ସେ କଥା ଅଦିତିଙ୍କୁ କଶ୍ୟପ କହୁଛନ୍ତି 20 ଶ୍ଳୋକରେ ଯେ ଉପତିଷ୍ଠ ସ୍ୱ ପୁରୁଷଂ ଭଗବନ୍ତଂ ଜନାର୍ଦ୍ଦନ ସର୍ବଭୂତ ଗୁହାବାସଂ ବାସୁଦେବଙ୍କର ଗୁରୁ, ସେ କଥା ସେ କହୁଛନ୍ତି ଉପତିଷ୍ଠ ସ୍ୱ ପୁରୁଷଂ, ଆମେ ଭାବୁଛେ ପୁରୁଷ ବୋଲି, ପୁରୁଷର ଅର୍ଥ ହେଉଛି କ'ଣ, ପୁରୁଷର ଅର୍ଥ ହେଉଛି ଉପଭୋଗକାରୀ, ତେଣୁ ଆମେ କଶ୍ୟପ କହୁଛନ୍ତି ଆମର ବିଷ୍ଣୁ ଚକ୍ରବର୍ତ୍ତୀ ତାଙ୍କ ଭାଷରେ କହୁଛନ୍ତି ଏଇ ଶ୍ଳୋକରେ ଭବିଷ୍ୟତରେ କ'ଣ ହେବ ସେ କଥା ଆମକୁ କୁହାଯାଇଛି, ମାନେ ଆପାତ ଦୃଷ୍ଟିରେ ଦେଖିଲେ ଅଦିତିଙ୍କୁ କଶ୍ୟପ କହୁଛନ୍ତି ତମେ ଭଗବାନଙ୍କର ଆରାଧନା କର, ଉପଦିଷ୍ଟ ସ୍ୱ ପୁରୁଷଂ ଭଗବନ୍ତଂ ଜନାର୍ଦ୍ଦନ, ସେଇ ପୁରୁଷଙ୍କୁ ଆରାଧନା କର ଯିଏକି ଭଗବାନ, ଯିଏକି ଜନାର୍ଦ୍ଦନ, ଯାହାର ଦୁଃଖ ଦୂର କରନ୍ତି ଭଗବାନ ଜନାର୍ଦ୍ଦନ, ଏବଂ ଯିଏ ସର୍ବଭୂତ ଗୁହାଭାସ, ଯିଏ ସମସ୍ତଙ୍କର ହୃଦୟରେ ରହିଛନ୍ତି, ସର୍ବଭୂତ ଗୁହାଭାସ ବାସୁଦେବ ଜଗଦ୍ଗୁରୁ, ସିଏ ହେଉଛନ୍ତି ବାସୁଦେବ ଏବଂ ବସୁଦେବଙ୍କ ପୁତ୍ର, ଏବଂ ସିଏ ହେଉଛନ୍ତି ଜଗଦ୍ଗୁରୁ, ସିଏ ପ୍ରକୃତରେ ସମସ୍ତଙ୍କର ଗୁରୁ। ତେଣୁ ତାଙ୍କର ଆରାଧନା କଲେ ତମର କାମନା ପୂରଣ ହବ, ତମର ଅଭିଳାଷ ପୂରଣ ହବ। କିନ୍ତୁ ଆଉ ଗୋଟେ ଅଭ୍ୟନ୍ତରୀଣ ଅର୍ଥ ଅଛି ଯାହାକି କୃଷ୍ଣ ଚତୁର୍ଥୀକୁ କହୁଛନ୍ତି, ସେଟା କଣ ନା ଏଇ ଶ୍ଳୋକରେ ଭବିଷ୍ୟତରେ କଣ ହବ ସେ କଥା ମୋତେ କୁହାଯାଇଛି। କେମିତି କୁହାଯାଇଛି ନା, ଉପଦିଷ୍ଟ ପୁରୁଷ ପୁରୁଷ କଷମୁନି ହେଉଛନ୍ତି ଅତିଥିଙ୍କର ସ୍ୱାମୀ, କିନ୍ତୁ ପ୍ରକୃତ ସ୍ୱାମୀ ପ୍ରକୃତ ପତି ହେଉଛନ୍ତି ଭଗବାନ। ଶ୍ରିୟପତି, ଯଜ୍ଞପତି, ପ୍ରଜାପତି, ଧିଆପତି, ଲୋକପତି, ଧରାପତି, ପତି ଗତି ସ୍ଥାନ ଗତ ପ୍ରଶ୍ନ ସାକ୍ଷତା ପ୍ରସିଦ୍ଧତାଙ୍କ ନେଇ ଭଗବାନ ସାକ୍ଷତା। ଭାଗବତ ଦଶମ ଦ୍ୱିତୀୟ ଅଧ୍ୟାୟ ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟ ମଙ୍ଗଳାଚରଣରେ ସୁଖଦେବ ବିଷୟରେ କହୁଛନ୍ତି, ସିଏ ହେଉଛନ୍ତି ସମସ୍ତଙ୍କର ପତି, ଶ୍ରିୟପତି, ସମସ୍ତ ଲକ୍ଷ୍ମୀ ବା ସମସ୍ତ ଧନ ସମ୍ପଦ ସିଏ ହେଉଛନ୍ତି ଅଧିଷ୍ଠାନ ପତି, ସମସ୍ତ ଯଜ୍ଞର ସେ ହେଉଛନ୍ତି ପତି, ଏବଂ ସମସ୍ତ ପ୍ରଜା ଯେତେ ଲୋକ ଅଛନ୍ତି ତାଙ୍କର ପତି ହେଉଛନ୍ତି ଭଗବାନ। ଶ୍ରିୟପତି, ପ୍ରଜାପତି, ଯଜ୍ଞପତି, ପ୍ରଜାପତି, ଧିଆପତି, ଆମର ଯେଉଁ ବୁଦ୍ଧି ଅଛି, ଆମେ କହୁଛେ ଆମେ ଏଇଟା ଚିନ୍ତା କରୁଛେ, ଆମେ ଏଇଟା ହିଁ କରୁଛେ, ଆମର ବୁଦ୍ଧି ପ୍ରକୃତରେ ଭଗବାନ ପ୍ରଦାନ କରୁଛି, ଭଗବାନ ସମସ୍ତଙ୍କୁ ବୁଦ୍ଧି ପ୍ରଦାନ, ମତ ସ୍ମୃତି ଜ୍ଞାନ ଅନନ୍ତ, ଆମେ ଯେଉଁ କହୁଛେ ଆମର ଏ ବୁଦ୍ଧି, କିନ୍ତୁ ପ୍ରକୃତରେ ସେ ବୁଦ୍ଧି ଭଗବାନ ଦେଇଛନ୍ତି, ଭଗବାନ ସେ ଆସିଛି, ଏବଂ ସମସ୍ତ ଲୋକର ସେ ହେଉଛନ୍ତି ଅଧିପତି ବା ସେ ହେଉଛନ୍ତି ଈଶ୍ୱର ମାଲିକ, ଏବଂ ଧରା ଆଜ୍ଞା ଏ ପୃଥିବୀରେ ମଧ୍ୟ ସେ ହେଉଛନ୍ତି ପତି, ଧିଆପତି, ଲୋକପତି, ଧରାପତି, ଏବଂ ପତି ଗତି ସ୍ଥାନ ଲୋକ ବୃଷ୍ଣୀ ସାତତା, ବୃଷ୍ଣୀ ସାତତା ଏଇ ଯେଉଁ କଂସ ସବୁ ଭଗବାନଙ୍କ ସହିତ ଆବିର୍ଭାବ ହେଇଥିଲେ, ଭଗବାନଙ୍କର ମଥୁରା ବୃନ୍ଦାବନ ସହ ଆସିଥିଲେ, ଏମାନେ ହେଉଛନ୍ତି ୟାଙ୍କର ପତି ହେଉଛନ୍ତି ଭଗବାନ, ଏବଂ ସେ ହେଉଛନ୍ତି ସାତତା ପତି, ଯେଉଁମାନେ ସାତତା କଂସ ବା ଯେଉଁମାନେ ଭଗବାନଙ୍କର ଶରଣରେ ଆସନ୍ତି ସେମାନଙ୍କୁ ସତ୍ ବୋଲି କୁହାଯାଉଛି ବା ସାତତ ବୋଲି କୁହାଯାଉଛି, ତାଙ୍କର ପତି ହେଉଛନ୍ତି ଭଗବାନ। ତେଣୁ ସେହି ପୁରୁଷ ଭଗବାନଙ୍କ ଉପଦେଷ୍ଟ ପୁରୁଷ ଏବଂ ଭଗବନ୍ତ, ଭଗବନ୍ତ ଅର୍ଥ କ'ଣ ନା ଯେ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ତେଣୁ ଷଡ଼ୈଶ୍ୱର୍ଯ୍ୟ କ'ଣ କ'ଣ ଆସୁଛି ନା ଐଶ୍ୱର୍ଯ୍ୟ ସମପ୍ରସ୍ୟ ବୀର୍ଯ୍ୟ ଦଶମସ୍ୟ ଜ୍ଞାନ ବୈରାଗ୍ୟ ଚୈବ ସନା, ଇଏ ହେଉଛି ଛଅଟି ଐଶ୍ୱର୍ଯ୍ୟ। ତେଣୁ ଏଠି ଭଗବନ୍ତ କହିବାର ଉଦ୍ଦେଶ୍ୟ ହେଉଛି ସିଏ ସବୁକିଛି ଜାଣନ୍ତି ଭଗବନ୍ତ। ତେଣୁ ଆମର ଏଇ ଯେଉଁ ଦୁଃଖ ପଡ଼ିଛି, ତମର ଏଇ ଯେଉଁ ଦୁଃଖ ପଡ଼ିଛି, ସେ ଦୁଃଖଟା କେମିତି ନିବାରଣ ହବ, ସେ ଦୁଃଖଟା କେମିତି ଦୂରୀଭୂତ ହବ ସେ ଜାଣିଛନ୍ତି। ଆମେ ସିନା ଜାଣିପାରୁନି ଆମର ଦୁଃଖ ଆସୁଛି କେମିତି ଆମେ ଦୂର କରିବା, କିନ୍ତୁ ସେ ଦୁଃଖକୁ କେମିତି ଦୂର କରିବା ଭଗବାନ ଜାଣନ୍ତି ଭଗବନ୍ତ, ସେଥିପାଇଁ ଭଗବନ୍ତ ସଭ୍ୟତା। ଏବଂ ଜନାର୍ଦ୍ଦନ, ଆମର ଯେଉଁ ଦୁଃଖ ପଡ଼ିଛି ଦୁଃଖକୁ ସେ ଦୂର କରନ୍ତି, ବିଶେଷ ଭାବରେ ଯେଉଁମାନେ ଭଗବାନଙ୍କର ଭକ୍ତ ତାଙ୍କର ଦୁଃଖକୁ ଭଗବାନ ଦୂର କରନ୍ତି ଜନାର୍ଦ୍ଦନ। ଏବଂ ସିଏ ହେଉଛନ୍ତି ସର୍ବଭୂତ ଗୁହା ବାସନ, ଜୟ ଶ୍ରୀ କବିତା କୃଷ୍ଣ ବଳରାମ ଶ୍ରୀ ଜଗନ୍ନାଥ ସର୍ବଭୂତ ଗୁହା ବାସନ, ସର୍ବଭୂତ ସମସ୍ତଙ୍କର ହୃଦୟରେ, ଖାଲି ଯେ ମନୁଷ୍ୟମାନଙ୍କ ହୃଦୟରେ ସେ ଅଛନ୍ତି ତା ନୁହଁ, ପଶୁ ପକ୍ଷୀ କୀଟ ପତଙ୍ଗ 84 ଲକ୍ଷ ଜୀବ ଏବଂ ଅଣୁ ପରିମାଣରେ ସମସ୍ତ ସବୁଠାରେ ସେ ଅଛନ୍ତି ଭଗବାନ ସର୍ବଭୂତ ଗୁହାବାସ। ତେଣୁ ସର୍ବଭୂତ ଗୁହାବାସ ଯେହେତୁ କହିବାର ଉଦ୍ଦେଶ୍ୟ ହେଉଛି କ'ଣ ନା, ଯେହେତୁ ସମସ୍ତଙ୍କ ହୃଦୟରେ ସେ ଅଛନ୍ତି ତାହେଲେ ବଳିଙ୍କର ହୃଦୟରେ ମଧ୍ୟ ସେ ଅଛନ୍ତି ନା, ତେଣୁ ତାଙ୍କୁ ସେ ପ୍ରେରଣା ଦେବେ, କେମିତି ସେ ତାଙ୍କ ଗୁରୁକୁ ଅବହେଳନା କରିବେ, ଭବିଷ୍ୟତରେ କ'ଣ ହବ ସେ କଥା ଏଥିରେ କୁହାଯାଉ, ଗୁରୁଙ୍କୁ କେମିତି ଅବହେଳନା କରିବେ ଯାହାଫଳରେ ଗୁରୁ ତାଙ୍କୁ ଅଭିଶାପ ପ୍ରଦାନ କରିବେ, ଗୁରୁଙ୍କର କୃପାରେ ସେ ପରିସ୍ଥିତିକୁ ସ୍ଥିତିକୁ ଆସିଛନ୍ତି ନା, ତେଣୁ ଗୁରୁ ଯେତେବେଳେ ଅଭିଶାପ ଦେବେ ସେତେବେଳେ ସେ ସ୍ଥିତିରୁ ଚ୍ୟୁତ ହୋଇଯିବେ। ତେଣୁ ଆର ଅର୍ଥ ହେଉଛି ସେଇଟା ଭଗବାନଙ୍କ ବାମନ ଅବତାର ବିଷୟରେ କୁହାଯାଉଛି, ସର୍ବଭୂତ ଗୁହା ଭାଷଣ ଏବଂ ବାସୁଦେବ, ବାସୁଦେବ ଅର୍ଥ ହେଉଛି ଶୁଦ୍ଧ ସତ୍ୟ ସ୍ତର, ଶୁଦ୍ଧ ସତ୍ୟ ଏ ଭୌତିକ ଜଗତର ଯେଉଁ ଗୁଣ ଅଛି ସେ ହେଉଛି ତିନୋଟି ଗୁଣ, ସତ୍ୟ ରଜ ତମ ଏ ତିନୋଟି ଗୁଣ ରହିଛି, ତେଣୁ ଏଠି ଯେଉଁ ସତ୍ୟଗୁଣ ଏଇଟା ମିଶ୍ରିତ ହେଇକି ରହୁଛି, ରଜତମ ଗୁଣ ମିଶ୍ରିତ ହେଇକି ରହୁଛି, କିନ୍ତୁ ଆ ଉର୍ଦ୍ଧ୍ୱରେ ଯେଉଁ ଜଗତ ରହିଛି ସେଠି ବିଶୁଦ୍ଧ ସତ୍ୟ, ଶୁଦ୍ଧ ସତ୍ୟ ସ୍ତର ସେଠି। ତେଣୁ ସେଇ ସ୍ତରକୁ ଗଲେ ଜଣେ ଭଗବାନ ପ୍ରାପ୍ତ ହେଇପାରିବେ। ତେଣୁ କଶ୍ୟପମୁନି କହିବାର ଉଦ୍ଦେଶ୍ୟ ଯେ ତମର ହୃଦୟରେ ଯେଉଁ ଦୁଃଖ ଶୋକ ସବୁ ରହିଛି ଏଇଟାକୁ ତମେ ଯଦି ଭଗବାନଙ୍କୁ ଆରାଧନା କରିବ ତମେ ସେଠୁ ମୁକ୍ତ ହେଇକି ଶୁଦ୍ଧ ସତ୍ୟ ସ୍ତରକୁ ଆସିବ, ଯାହାଫଳରେ କି ଭଗବାନ ତମର ତମର ପୁତ୍ର ଉପରେ ଆସିବ। ଏଭଳି ସବୁ କଥା କୁହାଯାଉଛି, ଏହି ଶ୍ଳୋକରେ କୁହାଯାଉଛି। ବାସୁଦେବଂ ଜଗଦ୍ଗୁରୁ, ଜଗଦ୍ଗୁରୁ ଭଗବାନ ଅଛନ୍ତି ପ୍ରକୃତରେ ଜଗଦ୍ଗୁରୁ। ଏବଂ ଯେତେବେଳେ ବାମନ ଅବତାର ଉପରେ ଆସିବେ ସେତେବେଳେ ସେ ତାଙ୍କର ଯେତେବେଳେ ଗୋଟିଏ ପଦ ନିକ୍ଷେପ କରିବେ, ଉଦ୍ଧକୁ ନିକ୍ଷେପ କରିବେ, ସେତେବେଳେ ଏ ଭୌତିକ ଜଗତର ସପ୍ତ ଆବରଣକୁ ଭେଦ କରିକିରି ଯେତେବେଳେ ସେ ଭୌତିକ ଜଗତର ଉଦ୍ଧକୁ ଯିବ ସେଇଠୁ ଚିତ୍ ଜଗତର ଯେଉଁ କାରଣ ନାମ ଜଳ ରହିଛି, ଶୁଦ୍ଧ ଜଳ ଯେଉଁଟା ମାନେ ବିଶୁଦ୍ଧ ଜଳ, ସେ ଜଳ ଆସିବ ଯାହାକି ଗଙ୍ଗା ନାମରେ ପରିଚିତ, ଗଙ୍ଗା ନାମରେ ପରିଚିତ ହେବେ। ଏ ଭବିଷ୍ୟତ କାଳ ଏଇଟା ହବ। ତେଣୁ ଗଙ୍ଗା ଆସିଲେ ତ୍ରିଜଗତକୁ ଉଦ୍ଧାର କରିବେ, ତେଣୁ ସେ ଜଗଦ୍ଗୁରୁ ବୋଲି କୁହାଯାଉଛି। ତେଣୁ ଏହି ଶ୍ଳୋକରେ ଭବିଷ୍ୟତରେ କ'ଣ ହବ ସେ କଥା କୁହାଯାଇଛି। ତେଣୁ ତାପରେ କହିଲେ ଯେ ସିଧାସତି ତେ କାମାନ ହରି ବିନା କମ୍ପନ ଅମଗା ଭଗବତ ଭକ୍ତି ନେତରେତି ମତେ ମନ। ଅମଗା ଭଗବତ ଭକ୍ତି, ଭଗବତ ଭକ୍ତି କେବେ ହେଲେ ନଷ୍ଟ ହବନି, ଅମୋଘ। ଭଗବାନଙ୍କ ସାମ୍ନାରେ ଯେଉଁମାନେ ଯାଉଛନ୍ତି ତାକୁ ମୋଘ ବୋଲି କୁହାଯାଉ, ଯେଉଁମାନେ ଯାଉନାହାନ୍ତି। ମୋଘଙ୍କ ପାଠ ସହଜୀବ ମୋଗାଶା ମୋଘ କର୍ମାଣ ମୋଘ ଜ୍ଞାନ ବିଚେତସ ରାକ୍ଷସୀ ମହାସୁରୀ ଚଳିବ ପ୍ରକୃତି ମୋହିନୀ ସୀତା। ଯେଉଁମାନେ ଭଗବାନଙ୍କ ସାମ୍ନାରେ ଯାଉନାହାନ୍ତି ତାଙ୍କର ସବୁକିଛି ମୁଠା ହେଉଛି, କିନ୍ତୁ ଯେଉଁମାନେ ଭକ୍ତି ଆଚରଣ କରୁଛନ୍ତି ସେଇଟା ଅମୋଘ ବୋଲି କୁହାଯାଉଛି, ଅମୋଘ ହବ। ତେଣୁ ଭଗବାନଙ୍କ ସାମ୍ନାରେ ଗଲେ ତାହା କେବେ ହେଲେ ଯେମିତି ଭଗବତ ଗୀତାରେ ଷଷ୍ଠ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ନଈ କଲ୍ୟାଣ କାଶ୍ୟ ଦୁର୍ଗତି ଦାଦ ଗଛନ୍ତି ପାଠ ନୈବ ମନ୍ତ୍ର ବିନାଶ ସ୍ପର୍ଶ ବିଦ୍ୟତେ ନଈ କଲ୍ୟାଣ କାଶ୍ୟ ଦୁର୍ଗତି ଦାଦ ଗଛନ୍ତି। ଆମେ ଭଗବାନଙ୍କର ଆରାଧନା କରୁଛେ ମାନେ ଇଏ ହେଉଛି କଲ୍ୟାଣକର ମାର୍ଗ। ତେଣୁ ପାଠ ନୈବ ମନ୍ତ୍ର ଏ ଜନ୍ମରେ ବା ପରଜନ୍ମରେ ତାର କେବଳ ବିନାଶ ହବନି, ଆର୍ଥ ନୈବହନ ମୁତ୍ର ବିନାଶ ସ୍ପର୍ଶ ବିଦ୍ୟତେ ନହିଁ କଲ୍ୟାଣ କାଶ୍ୟ ଦୁର୍ଗତି ତା ଦେହରେ ଅଛନ୍ତି। ଯେଉଁମାନେ କଲ୍ୟାଣଙ୍କର ମାର୍ଗରେ ଅଛନ୍ତି ତାଙ୍କର କେବେ ଦୁର୍ଗତି ହେବନି। ତେଣୁ କାଶ୍ୟପମୁନି କହୁଛନ୍ତି ଯେ ତମେ ଭଗବାନଙ୍କୁ ଆରାଧନା କଲେ ତମେ ତମର ଯାହା ପୂରଣ ଇଚ୍ଛା ଅଛି ଯାହା କାମନା ଅଛି ସବୁ ପୂରଣ ହୋଇପାରିବ। ତେଣୁ ଏଇ ଶବ୍ଦରେ ଅଧିକ ପଚାରୁଛନ୍ତି ଯେ କେନାମ ବିଧିନା ବ୍ରହ୍ମ ଉପସ୍ଥା ସେ ଜଗତପତି, ସେ କହିଲେ ନା ଉପସ୍ଥିତ ପୁରୁଷ ସେ ଏ ପଚାରୁଛନ୍ତି କେମିତି ମୁଁ ତାଙ୍କୁ ଉପସ୍ଥା ବା ତାଙ୍କୁ କେମିତି ପୂଜା କରିବି ଆରାଧନା କରିବି। ଭଗବାନ ଆମେ ତ ଜାଣିଲେ ଭଗବାନ କିଏ ତାଙ୍କର ଆରାଧନା କଥା ପରେ ଉଠୁଛି, ଅଧିକା ମାନେ ଶତକଡ଼ ଅନୁଶତ ଭାଗ ଲୋକ ଜାଣିନାହାନ୍ତି ଭଗବାନ କିଏ। ତେଣୁ ଭଗବାନଙ୍କୁ ଆମେ ଯଦି ନ ଜାଣିଛୁ ତାଙ୍କର ଆରାଧନା କ'ଣ କରିବା, ଯାହାକୁ ଆରାଧନା କଲେ ସେ ଭଗବାନଙ୍କର ଆରାଧନା ହବନି। ତେଣୁ ପ୍ରଥମେ ଜାଣିବା ପଡ଼େ ଯେ ଭଗବାନ କିଏ, ତାପରେ ଦ୍ୱିତୀୟ ପ୍ରଶ୍ନ ହେଉଛି ଦ୍ୱିତୀୟ କଥା ଆସୁଛି ଯେ ତାଙ୍କୁ କେମିତି ଆରାଧନା କରିବା। ତେଣୁ ଭଗବାନ କିଏ କଶ୍ୟପମୁନି କହିସାରିଛନ୍ତି ଆ ପୂର୍ବରୁ, ତେଣୁ ସେଇ ଭଗବାନଙ୍କର କେମିତି ଆରାଧନା କରାଯିବ ତେ କେନା ବିଧିନା ବ୍ରହ୍ମନ ଉପସ୍ଥା ସେ ଜଗତପତି, ଯେ କି ଜଗତପତି ସେ ଅଛନ୍ତି ଜଗତପତି ସମସ୍ତଙ୍କର ପତି। କାରଣ ସେ ଯେଉଁ କହିଲେ କଶ୍ୟପମୁନି କହିଲେ ଯେ ସିଏ ପୁରୁଷ ବୋଲି କହିଛନ୍ତି, ତେଣୁ ସେଇଥିରୁ ଅନୁମାନ ବର୍ତ୍ତମାନ ଅଦିତି ଜାଣିପାରିଲେ ଯେ ସିଏ ହେଉଛନ୍ତି ଜଗତପତି। ଯଦିଓ କଶ୍ୟପ ତାଙ୍କର ପତି କିନ୍ତୁ ପ୍ରକୃତ ପତି ହେଉଛନ୍ତି ଭଗବାନ ଜଗତପତି, ଖାଲି ତାଙ୍କର ପତି ସିଏ ନୁହଁ ସମସ୍ତ ଜଗତର ସେ ହେଉଛନ୍ତି ପତି ଜଗତପତି। ଏବଂ ଯଥା ଆମେ ସତ୍ୟ ସଂକଳ୍ପ ଯାହା ତାଙ୍କର ସଂକଳ୍ପ ଯାହା ତାଙ୍କର ଅଭିଳାଷ ଅଛି ସେ ଅଭିଳାଷ କେମିତି ପୂରଣ ହେବ, ଯିଏ ଯାହା ଚାହୁଁଛନ୍ତି ଯିଏ ଯଥା ମାନ ପ୍ରପଦ୍ୟନ୍ତେ ତାଙ୍କ ସ୍ତଦେବ ଭଜାମହ ମହାତ୍ମା ବର୍ତ୍ତନ୍ତେ ମନୁଷ୍ୟା ପାଠ ସର୍ବସ ଭଗବତା ଚତୁର୍ଦ୍ଦାୟ ଭଗବାନ କହିଛନ୍ତି। ଯିଏ ଯେଉଁ ଭାବରେ ଭଗବାନଙ୍କ ସାମ୍ନାରେ ଯିବେ ଭଗବାନଙ୍କୁ ସେଭଳି ଭାବରେ ପୁରସ୍କୃତ କରିବେ, ଯିଏ ଯଥା ମାନ ପ୍ରପଦ୍ୟନ୍ତେ। ତେଣୁ ଏଠି ଅଧିକ ପଚାରୁଛନ୍ତି ଯେ ଭଗବାନ ଅଛନ୍ତି, ଭଗବାନ ହେଉଛନ୍ତି ତା ପ୍ରତି ସତ୍ୟ ସଂକଳ୍ପ। ଭଗବାନଙ୍କୁ ଯେଉଁ କୁହାଯାଇଛି ଭଗବତ ଗୀତା ଭାଗବତ ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଗର୍ଭସ୍ତୁତିରେ ଦେବତାମାନେ କଥା କହୁଛନ୍ତି, ସତ୍ୟବ୍ରତଂ ସତ୍ୟପରଂ ତ୍ରିସତ୍ୟଂ ସତ୍ୟାସ ଯୋନି ନିହିତଂ ଚ ସତ୍ୟେ ସତ୍ୟାସ ସତ୍ୟ ସପ୍ତନେତ୍ରଂ ସତ୍ୟାତ୍ମ ଶରଣଂ କୃପନ୍ନା। ଭଗବାନଙ୍କର ବ୍ରତ ହେଉଛି ସତ୍ୟ। ଭଗବାନଙ୍କ ବ୍ରତ କ'ଣ ନା, ଯିଏ ଭଗବାନଙ୍କ ଶରଣରେ ଆସିବେ, ସକୃଦପି ପ୍ରପନ୍ନାୟ ତବାସ୍ମିତି ଚ ଯାଚରେ, ବାଲ୍ମୀକି ତାଙ୍କ ରାମାୟଣ କହୁଛନ୍ତି ସକୃଦପି ପ୍ରପନ୍ନାୟ। ସକୃତ ମାନେ ଥରେ, ବେଶୀ ଥିବା ଭିତରେ ଦରକାର, ଥରେ ମାତ୍ର ଜଣେ ପ୍ରପନ୍ନାୟ, ନିଜକୁ ପ୍ରପନ୍ନ ବୋଲି କହିଦେଇଛି। ତବାସ୍ମିତି ଚ ଯାଚରେ, ମୁଁ ଆପଣଙ୍କର ବୋଲି କହିଦେଇଛି ଥରେ ମାତ୍ର। ତାହେଲେ କ'ଣ ତାକୁ ସେ ଅଭୟ ସର୍ବସ୍ଭୂତେଭ୍ୟ, ସମସ୍ତଙ୍କୁ ସେ ଅଭୟ ପ୍ରଦାନ କରିବେ। ଏତତ୍ ବ୍ରତ ମମ, ଇଏ ହେଉଛି ଭଗବାନଙ୍କ ବ୍ରତ, ଇଏ ହେଉଛି ସତ୍ୟବ୍ରତ। ଯେତେବେଳେ ବିଭୂଷଣ ଆସିଲେ ଭଗବାନଙ୍କ ଶରଣରେ ଆସିବା ପାଇଁ, ସେତେବେଳେ ଭଗବାନ ରାମଚନ୍ଦ୍ର ଯାଇକିରି ବସିଛନ୍ତି କେଉଁଠି, ସମୁଦ୍ର କୂଳରେ ବସିଛନ୍ତି, ସମୁଦ୍ର କୂଳରେ ଯେ ସମସ୍ତେ ଅଛନ୍ତି, କେମିତି ସମୁଦ୍ର ଲଙ୍ଘନ କରିକି ସେ ଯିବେ, ଲଙ୍କାକୁ ଯିବେ, ରାବଣକୁ କେମିତି ତାଙ୍କ ସହିତ ଯୁଦ୍ଧ କରିବେ ଏବଂ ସୀତାଙ୍କୁ କେମିତି ଉଦ୍ଧାର କରିବେ, ସେଥିପାଇଁ ସେ ତାଙ୍କର ଚାଲିଛି, ଯୋଜନା ଚାଲିଛି। କିନ୍ତୁ ଏହି ସମୟରେ ବିଭୀଷଣ ଆସି ପହଞ୍ଚନ୍ତି। ବିଭୀଷଣ ଯିଏ ହେଉଛନ୍ତି ରାବଣଙ୍କର ଭାଇ, ଯେଉଁ ଶତ୍ରୁଗୁଣରୁ ଆସିଛନ୍ତି, ତେଣୁକରି ଯେଉଁ ଭଗବାନ ରାମଚନ୍ଦ୍ରଙ୍କର ଯେଉଁମାନେ ପାର୍ଶ୍ୱମାନେ ଅଛନ୍ତି ବା ତାଙ୍କର ସହଚରମାନେ ଅଛନ୍ତି, ବିଶେଷ ଭାବରେ କିଏ ଅଙ୍ଗଦ ଏବଂ କିଏ ସୁଗ୍ରୀବ ଏବଂ ଲକ୍ଷ୍ମଣ ମଧ୍ୟ, ସମସ୍ତେ କହୁଛନ୍ତି ନା ସେ ହେଉଛନ୍ତି ଶତ୍ରୁ ପାଖରୁ ଆସିଛନ୍ତି, ତାଙ୍କୁ ଆମେ ଶରଣ ଦେବାଟା ଠିକ୍ ନୁହଁ। କିନ୍ତୁ ଭଗବାନ ଏଇ କଥାଟି ତାଙ୍କୁ କହିଛନ୍ତି, ଦୁଇଟି ଆଖ୍ୟାନ କହିଛନ୍ତି, ଦୁଇଟି ଗଳ୍ପ କହିଛନ୍ତି, ଯାହାଦ୍ୱାରା କି ଜଣେ ଭଗବାନ କେମିତି ସମସ୍ତଙ୍କର ସୁହୃଦ ଏଟା କଥା ଶିଖେ। ତେଣୁ ଭଗବାନ ସେଇଠି ଆମର ବାଲ୍ମୀକି ଏଇ ଶ୍ଳୋକଟି କହିଛନ୍ତି ଯେ ସେ କହୁଛନ୍ତି ସକୃଦପି ପ୍ରପନ୍ନାୟ, ଯଦି ବିଭୀଷଣ ତ ଛାଡ଼ନ୍ତୁ, ବିଭୀଷଣଙ୍କୁ ସେ ଭଗବାନ ରାମଚନ୍ଦ୍ର ତାଙ୍କୁ ଲଙ୍କାର ରାଜା କରିଦେଇଛନ୍ତି, ବିଭୀଷଣ ଥରେ ମାତ୍ର ମୁଣ୍ଡ ଝୁକେଇ ଦେଇଛନ୍ତି ଭଗବାନ ରାମଚନ୍ଦ୍ର ପାଖରେ, ତେଣୁ ସେ ତାଙ୍କୁ ଲଙ୍କାର ରାଜା କରିଦେଇଛନ୍ତି। ଯଦିଓ ଲଙ୍କାର ରାଜା ରାମ ଅଛନ୍ତି, କିନ୍ତୁ ବିଭୀଷଣ ସେ ଲଙ୍କାର ରାଜା କରିଦେଇଛନ୍ତି। ଯେଉଁଟା ପ୍ରଶ୍ନ ପଚାରିବ, ତାହେଲେ ଯଦି ରାମ ଯଦି ଆପଣଙ୍କୁ ଶରଣ ଦେବେ, ତାହେଲେ ଆପଣ କ'ଣ କରିବେ? ଆପଣ ତ ବିଭୀଷଣଙ୍କୁ ଲଙ୍କାର ରାଜା କରିଦେଲେ, ତେଣୁ ଭଗବାନ କହୁଛନ୍ତି ମୁଁ ଅଯୋଧ୍ୟାରେ ତାଙ୍କୁ ରାଜା କରିଦେବି। ତେଣୁ ଭଗବାନଙ୍କର କିଏ ପ୍ରକୃତ ଶତ୍ରୁ ନାହାନ୍ତି। ଭଗବତ ଗୀତା ନବ ଅଧ୍ୟାୟ ଭଗବାନ କହୁଛନ୍ତି ଯେ ସମମ ସର୍ବଭୂତେଷୁ ନମେ ଦୋଷୋ ନ ପ୍ରିୟ ଯେ ବଦନ୍ତି ତୁମା ହତ୍ୟା ମୈତେ ତେଷ୍ଟା। ଭଗବାନ ପ୍ରତି ସମସ୍ତଙ୍କ ପ୍ରତି ସମାନ, ଏବଂ ଭଗବାନଙ୍କର ଯେଉଁମାନେ ତଥାକଥିତ ଶତ୍ରୁ, ଯେଉଁମାନେ ଭଗବାନଙ୍କ ଦ୍ୱାରା ବିନାଶ ପ୍ରାପ୍ତ ହେଉଛନ୍ତି ବା ନିଧନ ହେଉଛନ୍ତି, ସେମାନେ ମଧ୍ୟ ସର୍ବଶ୍ରେଷ୍ଠ ଲାଭ ପ୍ରାପ୍ତ ହେଉଛନ୍ତି। ଯେଉଁ ମୁନି ଋଷିମାନେ ହଜାର ବର୍ଷ ହଜାର ବର୍ଷ ବା ହଜାର ହଜାର ଜନ୍ମ ତପସ୍ୟା କରି ଯେଉଁ ଫଳ ପ୍ରାପ୍ତ ହୁଅନ୍ତି, ଯେଉଁମାନେ ଭଗବାନଙ୍କ ଦ୍ୱାରା ନିହତ ହୁଅନ୍ତି, ସେମାନେ ମଧ୍ୟ ସେହି ଫଳ ପ୍ରାପ୍ତ ହୁଅନ୍ତି। ଭାରତ ତୃତୀୟ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ ବିଦ୍ରୋହଙ୍କୁ କହୁଛନ୍ତି ଉଦ୍ଧବ ସେ, ଅହୋ ବତିଜଂ ସ୍ତନକାର ପୂତଂ ଜିଘାସ ଅପାୟତ ଅପିୟ ସାଧି ଲେଭେ ଗତିଂ ଧାତୃ ଚିତାନ୍ତ ତୋର୍ଣ୍ୟଂ କଣ୍ଡାୟାଂ ଶରଣଂ ବ୍ରଜେମ। ବିଦ୍ରୋହ ପଚାରୁଛନ୍ତି ଉଦ୍ଧବଙ୍କୁ, ବିଦ୍ରୋହ ଯେତେବେଳେ କୁରୁକ୍ଷେତ୍ର ଯୁଦ୍ଧ ଆରମ୍ଭ ହେଲା, ତା ପୂର୍ବରୁ ସେ ଚାଲି ଯାଇଛନ୍ତି, ସେ ତୀର୍ଥ କରିବାକୁ ପଳେଇ ଯାଇଛନ୍ତି, ତେଣୁ ସେ ତୀର୍ଥରେ ଯେତେବେଳେ ଫେରୁଛନ୍ତି, ସେହି ସମୟରେ ଉଦ୍ଧବଙ୍କ ସହିତ ଆମର ଦେଖା ହେଇଛି। ତେଣୁ ଉଦ୍ଧବଙ୍କୁ ସେ ପ୍ରଶ୍ନ ପଚାରୁଛନ୍ତି, ଭଗବାନଙ୍କୁ ସେ ପ୍ରଶ୍ନ ପଚାରୁଛନ୍ତି, ଭଗବାନ ଚାଲି ଯାଇଛନ୍ତି ସେତେବେଳେ ସେ ଜାଣିନାହାନ୍ତି। ତେଣୁ ଉଦ୍ଧବ ଭଗବାନଙ୍କ ଲୀଳା ସବୁ ସ୍ମରଣ କରୁଛନ୍ତି, କାରଣ ଭଗବାନ ଚାଲି ଯାଇଛନ୍ତି, ତେଣୁ ତାଙ୍କୁ ବିରହରେ ସେ ବିଳାପ କରୁଛନ୍ତି ଉଦ୍ଧବ। ସେ କହୁଛନ୍ତି ସାଧାରଣତଃ ଲୋକମାନେ ଭାବନ୍ତି କ'ଣ ନା, ଉଦନାକୁ ଭଗବାନ ବିନାଶ କରିଛନ୍ତି, ତାକୁ ତା ସ୍ତନପାନ କରି ତାକୁ ବିନାଶ କରିଛନ୍ତି, କିନ୍ତୁ ଇଏ ସାଧାରଣ ଲୋକମାନେ ଏଇଟା ଜାଣିଛନ୍ତି। କିନ୍ତୁ ଯେଉଁମାନେ ତତ୍ତ୍ୱବିତ୍, ଯେଉଁମାନେ ସାଧୁ ସନ୍ଥ, ସେମାନେ କ'ଣ ଜାଣନ୍ତି? ସେମାନେ ପ୍ରକୃତ ତତ୍ତ୍ୱ ତତ୍ତ୍ୱବିତ୍ ସେମାନେ ସେମାନେ ପ୍ରକୃତ ତତ୍ତ୍ୱ ଜାଣନ୍ତି। ତେଣୁ ପ୍ରକୃତ ତତ୍ତ୍ୱ ହେଉଛି କ'ଣ ନା ଉଦ୍ଧବ କହୁଛନ୍ତି ଯେ ଅହୋ ବକିଜା ସ୍ତନଟା ପୁତନା, ଏ ବକି ଯିଏକି ପୁତନା ବକର ଭଉଣୀ ବକ ରାକ୍ଷସର ବକ ଅସୁରର ଭଉଣୀ ସିଏ ଏତେ ଅସାଧୁ ଥିଲା ନିଜର ସ୍ତନରେ କାଳକୁଟ ବିଷ ବୋଳିକିରି ଆସିଥିଲା ଭଗବାନଙ୍କୁ ଉଦ୍ଧାର ମାନେ ହତ୍ୟା କରେ ଜିଘାଂସ ଏହା ପାଇଁ ଜିଘାଂସ କରିବା ପାଇଁ ହତ୍ୟା କରିବା ପାଇଁ କିନ୍ତୁ ଭଗବାନ ତାର ସ୍ତନପାନ କରିକିରି ତାର ତାଙ୍କର ଯୋଉ ଯଦିଓ ତାକୁ ସେ ମୃତ୍ୟୁବରଣ କଲା କିନ୍ତୁ ଲେଭେ ଗତି ଧାତୃ ଚିତାନ୍ତ କରୁନି ତାଙ୍କର ଧାତା ବା ମାଙ୍କୁ ଯେଉଁ ସ୍ଥାନ ପ୍ରଦାନ କରିଛନ୍ତି ସେଇ ସ୍ଥାନ ପ୍ରଦାନ କରିଛନ୍ତି ବକିକୁ ବା ପୁତନାକୁ। ତେଣୁ କ'ଣ ବା ଦୟାଳୁ ଶରଣ କରିବେ ଆଉ କିଏ ଦୟାଳୁ ବ୍ୟକ୍ତି ଅଛି ଯାହାଙ୍କର ଶରଣ ଆଣିଯିବା। ତେଣୁ ଭାରତ ଦଶମ ସ୍କନ୍ଧ ଷଷ୍ଠ ଅଧ୍ୟାୟ ମଧ୍ୟ ସୁଖଦେବ ଗୋସ୍ୱାମୀ ସେ ବ୍ୟବହାର କରିଛନ୍ତି ଯେ ପୁତନା ଲୋକ ବାହାଘି ରାକ୍ଷସୀ ରୁଜିରାସନା ଲେଭେ ପରାଙ୍ଗତି ସେ ଭଗବାନ ହତ୍ୟା କରିବା ପାଇଁ ଆସିଥିଲା କିନ୍ତୁ ତାଙ୍କର ସ୍ତନ ଯୋଉଟାକ କାଳପଟ ବିଷୟ ପଳାଇଥିଲା ସେଇ ସ୍ତନ ପ୍ରଦାନ କରିକି ସେ ଶ୍ରେଷ୍ଠ ଗତି ପ୍ରାପ୍ତ ହୋଇଛି। ତେଣୁ ଭଗବାନଙ୍କ କେହି ଶତ୍ରୁ ନାହାନ୍ତି ଏବଂ ଭଗବାନଙ୍କ ଦ୍ୱାରା ଯେ ବିନାଶ ପ୍ରାପ୍ତ ହେଉଛନ୍ତି ସେମାନେ ମଧ୍ୟ ଶ୍ରେଷ୍ଠ ସିଦ୍ଧି ଲାଭ କରିଛନ୍ତି। ଯୋଉ ହଜାର ହଜାର ମୁନି ଋଷି ହଜାର ହଜାର ବର୍ଷ ତପସ୍ୟା କରି ଯୋଉ ସ୍ଥାନ ପ୍ରାପ୍ତ ହୁଅନ୍ତି ଭଗବାନଙ୍କର ଆରାଧନା କରିକିରି ଯେଉଁମାନେ ଭଗବାନଙ୍କ ଦ୍ୱାରା ବିନାଶ ପ୍ରାପ୍ତ ହୁଅନ୍ତି ସେମାନେ ମଧ୍ୟ ସେଇ ଗତି ପ୍ରାପ୍ତ ହୁଅନ୍ତି। ତେଣୁ ଭଗବାନ ସମସ୍ତଙ୍କୁ ସମାନ ଭାରତର ସପ୍ତମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ସେଗୁଡ଼ା ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିବେ ଯେ ଭଗବାନଙ୍କ ସମସ୍ତ ପ୍ରତି ସମାନ ତାହେଲେ କାହିଁକି ସେ ଦୈତ୍ୟମାନଙ୍କ ପ୍ରତି ବିଷମ ଆଚରଣ କରୁଛନ୍ତି। ଭଗବାନ ସମସ୍ତଙ୍କ ପ୍ରତି ସମାନ ତାହେଲେ କାହିଁକି ସେ ଅସୁରମାନଙ୍କ ପ୍ରତି ବିଷମ ଆଚରଣ କରୁଛନ୍ତି ସେ ପ୍ରଶ୍ନ ପଚାରିଛି ଭାରତ ସପ୍ତମ ସ୍କନ୍ଧ ପ୍ରଥମ ଅଧ୍ୟାୟ ପ୍ରଥମ ଶ୍ଳୋକଟି ହେଉଛି ପରୀକ୍ଷିତ ମହାରାଜ ପ୍ରଶ୍ନ। ତେଣୁ ଭଗବାନଙ୍କ ଆମକୁ ଲାଗୁଛି ସେଇଟା ବିଷମ୍ୟ ସମସ୍ତ ପସନ୍ଦ ବୈଷମ୍ୟ ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ଭାଷଣ କରିଛନ୍ତି ସେ ତ ସମସ୍ତଙ୍କୁ ସମାନ ତାହେଲେ କାହିଁକି ବିଷମ ଆଚରଣ କରୁଛନ୍ତି। ସୁଦମ୍ କଥା ଅସୌଦମ୍ ସେ ହେଉଛନ୍ତି ସମସ୍ତଙ୍କର ବନ୍ଧୁ ତାହେଲେ କାହିଁକି ଶତ୍ରୁ ଭଳି ଆଚରଣ କରୁଛନ୍ତି ଏସବୁ ଆଚାର୍ଯ୍ୟମାନେ ତାକୁ ପ୍ରକୃତ ତାର ପ୍ରକୃତ ଅର୍ଥ ତତ୍ତ୍ୱବିତ୍ମାନେ କହିଛନ୍ତି। ଭଗବାନ ଯଦିଓ ସେମାନେ ଶତ୍ରୁ ଭଳି ତାଙ୍କ ଭଗବାନଙ୍କ ପାଖକୁ ଆସନ୍ତି କିନ୍ତୁ ସେମାନେ ଶ୍ରେଷ୍ଠ ଗତି ଲାଭ କରୁଛନ୍ତି। ତେଣୁ ଇଏ ହେଉଛି ଭଗବାନଙ୍କ ସତ୍ୟ ସଂକଳ୍ପ ଭଗବାନ ରାମଚନ୍ଦ୍ର କହୁଛନ୍ତି ସେମାନେ ଯେ ଇଏ ହେଉଛି ମୋର ସଂକଳ୍ପ ବ୍ରତ ସତ୍ୟ ବ୍ରତ ସକୃତି ପ୍ରପନ୍ନାୟ ତବାସ୍ମୃତି ଚାହାଚ ଜଣେ ଯଦି ଥରେ ମାତ୍ର ପ୍ରପନ୍ନ ହେଇକି ଭଗବାନଙ୍କ ଶରଣ ଯାଇକି କହିବ ଏ ଭଗବାନ ମୁଁ ଆପଣଙ୍କ ହେଇଗଲି ତାହେଲେ ଅଭୟ ସର୍ବଭୂତେ ଭିଓ ସମସ୍ତଙ୍କୁ ମୁଁ ଅଭୟ ପ୍ରଦାନ କରିବି ତାଙ୍କର ଯାହା ଯାହା ମନରଥ ସେ ପ୍ରଦାନ କରିବି ଏ ତ ବ୍ରତ ନୁହଁ ଇଏ ହେଉଛି ମୋର ବ୍ରତ ଇଏ ହେଉଛି ଭଗବାନଙ୍କ ବ୍ରତ ଯେ ଭଗବାନଙ୍କ ଗୋଟେ ନାମ ହେଉଛି ସତ୍ୟବ୍ରତ ସତ୍ୟବ୍ରତ ସତ୍ୟପରାମ ତ୍ରିସତ୍ୟମ ଏ ବହୁତ ବିରାଟ ବାଖ୍ୟା ଅଛି ଭାରତ ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଗର୍ଭସ୍ଥିତିରେ ସେ ଆସୁ ଭଗବାନ। ତେଣୁ ଏଠି ଅଦିତ କହୁଛନ୍ତି ଯେ ସିଏ ହେଉଛନ୍ତି ମୋର ଯଥା ଆମେ ସତ୍ୟ ସଂକଳ୍ପ ମୁଁ ଯାହା ସଂକଳ୍ପ କରିଛି ବା ଇଚ୍ଛା କରିଛି ପ୍ରଭୁପାଦ ମହାରାଜ ତାଙ୍କର ଭାଷରେ କହୁଛନ୍ତି ମ୍ୟାନ୍ ପ୍ରପୋଜେସ୍ ଗଡ୍ ଡିସ୍ପୋଜେସ୍ ଆମେ ଯେଉଁ ଇଚ୍ଛା କରିବା ଯଦି ଭଗବାନ ଯଦି ସାଂକ୍ସନ୍ ନ କରିବେ ବା ଅନୁମତି ପ୍ରଦାନ କରିବେ ତାହେଲେ ସେ ଇଚ୍ଛା କେବେ ପୂରଣ ହେଇପାରିବ ନାହିଁ। ତେଣୁ ଭଗବାନ ସମସ୍ତେ ଏକ ବହୁନାମ ଯୋଉ ବିଧାତ କାମ ବର୍ଣ୍ଣନା କରାଯାଇଛି ଉପନିଷଦରେ ଯେ ନିତ୍ୟ ନିତ୍ୟାନା ଭଗବାନ ହେଉଛନ୍ତି ନିତ୍ୟ ଆମେ ମଧ୍ୟ ନିତ୍ୟ ଆମେ ହେଉଛେ ବହୁବଚନ ନିତ୍ୟାନା ବହୁବଚନ କୁହାଯାଉଛି ନିତ୍ୟ ନିତ୍ୟାନା ଏବଂ ଚେତନ ଚେତନନା ଭଗବାନ ହେଉଛନ୍ତି ଚେତନଶୀଳ ଆମେ ମଧ୍ୟ ହେଉଛେ ଚେତନଶୀଳ ଆମେ ହେଉଛେ ବହୁବଚନ ସବୁ ଚେତନନା ବୋଲି କୁହାଯାଉଛି। କିନ୍ତୁ ଏଥିରେ ଜଣାପଡ଼ୁଛି କ'ଣ ନା ଭଗବାନ ଓ ଜୀବ ସମାନ ହେଇଗଲେ ଆମେ ନିତ୍ୟ ଭଗବାନ ନିତ୍ୟ ଆମେ ଚେତନଶୀଳ ଭଗବାନ ଚେତନଶୀଳ ତେଣୁ ଆମେ ଭଗବାନ ସମାନ ନା ଉପରେ ପ୍ରଥମ କୁହାଯାଇ କରାଯାଉଛି ଯେ ଭଗବାନ ଜୀବ ଭିତରେ ତଫାତ କ'ଣ ନା ଏକ ବହୁନାମ ଯୋଉ ବିଧାତ କାମ ଭଗବାନ ଯଦି କିନ୍ତୁ ସେ ସମସ୍ତଙ୍କର ଯାହାର ଯାହା କାମନା ଅଛି ସେ ପୂରଣ କରନ୍ତି ଏକ ବହୁନାମ ଯୋଉ ବିଧାତ କାମ କିନ୍ତୁ ଯଦି ଭଗବାନ ଯଦି ଅନୁମତି ପ୍ରଦାନ ନ କରିବେ ତାହେଲେ ତାଙ୍କର ସେ କାମନା ପୂରଣ ହେଇପାରିବ ନାହିଁ। ପ୍ରଭୁପାଦ ମହାରାଜଙ୍କ କଥା କୁହନ୍ତି, ଚୋର ଭଗବାନଙ୍କୁ ପ୍ରାର୍ଥନା କରୁଛି କ'ଣ ନା, କେମିତି ମୁଁ ସେ ଧନୀ ଘରୁ ଯାଇକି ଟଙ୍କା ଚୋରି କରିବି, ଏବଂ ଧନୀ ଭଗବାନଙ୍କୁ ପ୍ରାର୍ଥନା କରୁଛି ଯେ ମୋର ଧନ ସବୁ ସୁରକ୍ଷିତ ରହୁ, ତାହେଲେ ଭଗବାନ କେମିତି ସମସ୍ତଙ୍କର ଆଶା ପୂରଣ କରିବେ। ଚୋର କହୁଛି ମୁଁ ଧନୀ ଘରୁ ଟଙ୍କା ଚୋରି କରିବି, ଧନୀ କହୁଛି ମୋର ଧନ କେମିତି ସୁରକ୍ଷିତ, ଚୋର ଚୋରି ନ କରୁ, ଦୁଇ ଜଣ ଯାକ ଭଗବାନ ପ୍ରାର୍ଥନା କରୁଛନ୍ତି, ପୁଣି ଭଗବାନ ସମସ୍ତଙ୍କର କେମିତି ଧନ ପୂରଣ କରିବେ। ତେଣୁ ଭଗବାନ ଯେତେବେଳେ ଅନୁମତି ପ୍ରଦାନ କରିବେ ସେ ଜିନିଷଟା ହବ। ହନୁମନ୍ତା ଉପଦେଷ୍ଟା ହନୁମନ୍ତା ଚ ମର୍ତ୍ତା ମୁକ୍ତା ମହେଶ୍ୱର ପରମାତ୍ମା ଆଦି ଚାତୁର୍ଥ ଦେହିସ୍ମି ପୁରୁଷ ପରମତା ଚୌଦଶ ଅଧ୍ୟାୟରେ ଭଗବାନ କହିଛନ୍ତି, ଭଗବାନଙ୍କର ଆମ ହୃଦୟରେ ଆତ୍ମା ଏବଂ ପରମାତ୍ମା ଦୁଇ ଜଣ ରହିଛନ୍ତି। ଯେଉଁମାନେ ମାୟାବାଦୀ ସେମାନେ କହନ୍ତି ଆତ୍ମା ଏବଂ ପରମାତ୍ମା ସମାନ, ଆତ୍ମା ଆମେ ଜୀବ ଯେତେବେଳେ ଏ ମାୟାରେ ପଡ଼ିକିରି ଏ ତାର ବଦ୍ଧ ଅବସ୍ଥା ଭୋଗ କରୁଛି, କିନ୍ତୁ ଯେତେବେଳେ ସେ ମୁକ୍ତ ହେଇଯିବ ସେତେବେଳେ ସେ ଭଗବାନଙ୍କ ସହିତ ସମାନ ହେଇଯିବ। କିନ୍ତୁ ଜୀବ ଏବଂ ଭଗବାନ କେବେ ସମାନ ହେଇପାରିବ ନାହିଁ। ଭଗବତ ଗୀତାରେ ଅନ୍ୟାନ୍ୟ ଶାସ୍ତ୍ରମାନଙ୍କେ ବହୁତ ସେ କଥା କୁହାଯାଇଛି, ବହୁତ ଉଦାହରଣ ବହୁତ ତତ୍ତ୍ୱ ପ୍ରମାଣ ସବୁ ରହିଛି। ତେଣୁ ଇଏ ଗୋଟିଏ ପ୍ରମାଣ ଭଗବତ ଗୀତା ଚଉଦଶ ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ପରମାତ୍ମା ଯେଉଁ ସମସ୍ତଙ୍କ ହୃଦୟରେ ରହିଛନ୍ତି ସିଏ ହେଉଛନ୍ତି ଆତ୍ମାଠାରୁ ଭିନ୍ନ। ସେ ପରମାତ୍ମା କ'ଣ ନା ଉପଦେଷ୍ଟା, ସେ କେବଳ ସାକ୍ଷୀ ହିସାବରେ ରହୁଛନ୍ତି। ଜୀବ ହେଉଛି ଭୋକ୍ତା, ଏ ଭୌତିକ ଜଗତରେ ସେ ଭୋଗ କରୁଛି, କିନ୍ତୁ ଭଗବାନ ଏ ଭୌତିକ ତତ୍ତ୍ୱକୁ ଭୋଗ କରନ୍ତି ନାହିଁ, ସେ ସାକ୍ଷୀ ହିସାବରେ ରୁହନ୍ତି, ଉପଦେଷ୍ଟା ଏବଂ ଅନୁମନ୍ତା। ଜୀବ ଯାହା ଇଚ୍ଛା କରୁଛି ସେଟାକୁ ଭଗବାନ ଅନୁମତି ପ୍ରଦାନ କରୁଛନ୍ତି, ଉପଦେଷ୍ଟା ଅନୁମନ୍ତା ଚ ଏବଂ ଭକ୍ତା ସିଏ ହେଉଛନ୍ତି ପାଳନକର୍ତ୍ତା, ସବୁ ଜୀବ ସେ ପାଳନ କରୁଛନ୍ତି ଏବଂ ସିଏ ହେଉଛନ୍ତି ପ୍ରକୃତ ଉପଭୋଗକାରୀ ହେଉଛନ୍ତି। ସିଏ ଜୀବ ଯେଉଁ ଭାବୁଛି ଉପଭୋଗକାରୀ ବୋଲି ପ୍ରକୃତ ଜୀବ ଉପଭୋଗକାରୀ ନୁହଁ, ଜୀବ ମାୟାବଶ ହେଇଥିବାରୁ ସେ ନିଜକୁ ଉପଭୋଗକାରୀ ବୋଲି ଭାବୁଛି, କିନ୍ତୁ ପ୍ରକୃତ ଉପଭୋଗକାରୀ ହେଉଛନ୍ତି ଭଗବାନ ଉପଦେଷ୍ଟା ହନୁମନ୍ତା ଭର୍ତ୍ତା ଭକ୍ତା ଏବଂ ମହେଶ୍ୱର, ସିଏ ହେଉଛନ୍ତି ସବୁକିଛିର ମାଲିକ, ସବୁକିଛିର ଈଶ୍ୱର ବା ନିୟନ୍ତ୍ରଣକାରୀ ମହେଶ୍ୱର। ଉପଦେଷ୍ଟା ହନୁମନ୍ତା ଭର୍ତ୍ତା ଭକ୍ତ ପରମାତ୍ମା କି ଚାତୁର୍ଥ ଦେହସ୍ମିନ୍ ପୁରୁଷ ପର, ସିଏ ଯଦିଓ ଦେହରେ ରହିଛନ୍ତି ଏଇ ଅସ୍ମିନ୍ ଦେହ ଏଇ ଶରୀରରେ ରହିଛନ୍ତି, କିନ୍ତୁ ସିଏ ହେଉଛନ୍ତି ପରମାତ୍ମା, ସିଏ ଶ୍ରେଷ୍ଠ ପୁରୁଷ ପୁରୁଷ ପର। ଏ ଯେଉଁ ଜୀବାତ୍ମା ରହିଛନ୍ତି ତାଠାରୁ ସେ ଉର୍ଦ୍ଧ୍ୱରେ ଶ୍ରେଷ୍ଠ, ତାଙ୍କଠାରୁ ସେ ଶ୍ରେଷ୍ଠ, ଇଏ ଜୀବାତ୍ମା ଏବଂ ପରମାତ୍ମା ଭିତରେ ତଫାତ ବର୍ଣ୍ଣନା କରାଯାଉଛି, ଜୀବାତ୍ମା କେବେ ପରମାତ୍ମା ହେଇପାରିବ ନାହିଁ। ତେଣୁ ସତ୍ୟ ସଂକଳ୍ପ ଯେଉଁମାନେ ଯାହା ଇଚ୍ଛା କରୁଛନ୍ତି ଭଗବାନ ସେ ଇଚ୍ଛାକୁ ପୂରଣ କରୁଛନ୍ତି, କୋଉ ଜନ୍ମରେ ସେ କଣ ଚିନ୍ତା କରିଥିଲା ଭଗବାନ କୋଉ ଜନ୍ମରେ ସେଟା ପୂରଣ କରୁଛନ୍ତି, ବା କର୍ମଫଳ ଅନୁସାରେ ସେ କର୍ମଫଳ ଭୋଗ କରୁଛି। ଯେମିତି ଗାନ୍ଧାରୀ ଗାନ୍ଧାରୀ ଭଗବାନ ପ୍ରଶ୍ନ କଲେ ଯେ ମୁଁ ପୂର୍ବ ସାତ ଜନ୍ମର କଥା ତାଙ୍କର ମନେ ଥିଲା, ଅତୀତର ସାତ ଜନ୍ମର, ତେଣୁ ସେ କହିଲେ ମୁଁ ପୂର୍ବ ଜନ୍ମରେ କୌଣସି ପାପ କରିନି, ତାହେଲେ ମୋ ସାମ୍ନାରେ କାହିଁକି ମୋର ଶହେ ପତ୍ର ମୃତ୍ୟୁବରଣ କଲେ। ତେଣୁ ଭଗବାନ ତାଙ୍କର ଶହେ ଜନ୍ମ ତଳର କଥା ମନେ ପକେଇଲେ, ଶହେ ଜନ୍ମ ତଳେ ସେ ଯେତେବେଳେ ଗୋଟେ ଜଣେ ରାଜକୁମାରୀ ଥିଲେ, ସେ ରାଜକୁମାରୀ ଥାଇକି ଯେତେବେଳେ ଯାଇଥିଲେ ସ୍ନାନ କରିବା ପାଇଁ ପୁଷ୍କରିଣୀକୁ, ରାଜ ଉଦ୍ୟାନର ପୁଷ୍କରିଣୀକୁ ଯାଇଥିଲେ, ସେହି ସମୟରେ ଗୋଟେ କଚ୍ଛପ ଯେଉଁ ଅଣ୍ଡା ଦେଇଥିଲା ସେ ଅଣ୍ଡାରେ ଶହେଟି ଛୁଆ ଥିଲେ, ଶହେଟି କଚ୍ଛପ ସନ୍ତାନ ଥିଲେ, ତାକୁ ସେ ଦଳି ଦେଇଥିଲେ, ସେଥିପାଇଁ ସେ କଚ୍ଛପ ସେ ରାଜକୁମାରୀକୁ ଅଭିଶାପ ଦେଇଥିଲେ ଯେ ତମେ ମୋ ଆଗରେ ଯେମିତି ମୋର ସତପୁତ୍ରକୁ ବଧ କଲ, ତେଣୁ ତମ ଆଗରେ ମଧ୍ୟ ତମ ସାମ୍ନାରେ ତମ ଶହେ ପୁତ୍ର ବଧ, ଏ ଶହେ ବର୍ଷ ତଳର କଥା, ଶହେ ଜନ୍ମ ତଳର କଥା। ତେଣୁ ସେଇ କଥା ଭଗବାନ ଗାନ୍ଧାରୀକୁ ତାକୁ ମନେ ପକେଇଦେବେ। ତେଣୁ କିଏ କେଉଁ କର୍ମରେ ଫଳ କ'ଣ ଭାବରେ ପ୍ରାପ୍ତ ହେବେ ସେଇଟା ଆମେ ସେଇଟା ନିର୍ଦ୍ଧାରଣ କରିପାରିବା ନାହିଁ, କର୍ମର ଫଳ କର୍ମ ନିଏ ବାଳିକା ରାସ୍ତେ ମା ଫଳେଜ କରାଯ, ଆମର କର୍ମ ଉପରେ ଅଧିକାର ରହିଛି, କିନ୍ତୁ ଫଳ କଲେ ଫଳ ଭଗବାନ କର୍ମଣା ଦୈବ ନେତ୍ରୀଣ ଦେବତାମାନେ ସେଟା ନିର୍ଦ୍ଧାରଣ କରିବା, ଭଗବାନ ସେଟା ନିର୍ଦ୍ଧାରଣ କରିବେ କେବେ କି କେଉଁ ଫଳ ପ୍ରାପ୍ତ ହେବ। ଭାରତ ନବସ୍କରେ ବର୍ଣ୍ଣନା କରାଯାଇଛି ଯେ ଏ ଅଷ୍ଟମ ସ୍କନ୍ଧରେ ସମୁଦ୍ର ମନ୍ଥନ ଲୀଳାରେ ଭଗବାନ କହିଛନ୍ତି, ସୁଖଦେବ ଗୋସ୍ୱାମୀ କହିଛନ୍ତି ଯେ ଯଦିଓ ଆମେ ଦେଖିବା ଦେବତା ଏବଂ ଅସୁରମାନେ ସମଦେଶ କାଳ ଏକ ସ୍ଥାନରେ ଏକ ସମୟରେ ଏକ କାର୍ଯ୍ୟ କରିଛନ୍ତି, କିନ୍ତୁ ଫଳ ବିକଳ୍ପ, ଫଳ ଅଲଗା ଆସୁଛି। ତତ୍ର ତତ୍ର ଯଥା ଅମୃତମ ଦେବତା ଦେବତାମାନେ ଅସୁର ଦେବତାମାନେ ଅମୃତ ପାନ କଲେ, କିନ୍ତୁ ଅସୁରମାନେ ସେଥିରୁ ବଞ୍ଚିତ ହେଲେ। ଯତ୍ ପାଦ ରଙ୍କ ପାଦ ପଦ ପାଦ ପଦ ରାଜ ଶ୍ରେଣାନ ଦୈତ୍ୟା ଏବଂ ସୁରାସୁରଗଣ ସମଦେଶକା ହେତୁଅର୍ଥ କର୍ମ ମଧ୍ୟ ଫଳେ ବିକଳ୍ପ ତତ୍ର ଅମୃତ ସୁରାଗଣ ଫଳ ସାଧୁ ନତ୍ର ପାଦ ପଙ୍କଜ ରାଜ ଶ୍ରେଣାନ ଦୈତ୍ୟା ଯତ୍ ପାଦ ପଙ୍କଜ ରାଜ ଶ୍ରେଣାନ ଦୈତ୍ୟା ଦେବତାମାନେ ଅସୁରମାନେ ଏକା କର୍ମ କରିଥିଲେ, ବରଂ ଅସୁରମାନେ ବହୁତ କଷ୍ଟ ଭୋଗ କରିଥିଲେ ଏବଂ ଏକ ସମୟରେ ଏକ କାଳରେ ବା ଏକ ସ୍ଥାନରେ ସବୁକିଛି ସମାନ ଥିଲା, ହେତୁ ଅର୍ଥ କର୍ମ ମତ ସବୁକିଛି ଏକ ରହିଛି, କିନ୍ତୁ ଫଳେ ବିକଳ୍ପ। ଦେବତାମାନେ ଅମୃତ ପାନ କଲେ, କିନ୍ତୁ ଅସୁରମାନେ ସେଠି ବଞ୍ଚିତ ହେଲେ। ସେଭଳି ଭାବରେ ଭାଗବତର ଅନ୍ତିମରେ ଭାଗବତ ଦ୍ୱାରସ୍କନ୍ଧ ତ୍ରୟୋଦଶାଧ୍ୟାୟ ଦ୍ୱିତୀୟ ଶ୍ଳୋକରେ ଯେଉଁ ଏଇ ସମୁଦ୍ର ମନ୍ଥନ ଲୀଳା ସୁଖଦେବ ସୁତଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି, ସେଇ ଶ୍ଳୋକର ଭାଷାରେ ବିଶ୍ୱନାଥ ଚକ୍ରବର୍ତ୍ତୀ ତାକୁ କହୁଛନ୍ତି ଯେ ସେଇଭଳି ଭାବରେ ଏଇ ଭାଗବତ ମଧ୍ୟ ଇଏ ଗୋଟେ ସମୁଦ୍ର, ଭାଗବତ ଗୋଟେ ସମୁଦ୍ର, ଆକୁ ସମସ୍ତେ ମନ୍ଥନ କରୁଛନ୍ତି, ସମସ୍ତେ ପାଠ କରୁଛନ୍ତି, ବହୁତ ଜାଗାରେ ଭାଗବତ ସପ୍ତାହ ହେଉଛି, ସମସ୍ତେ ମନ୍ଥନ କରୁଛନ୍ତି, କିନ୍ତୁ ଯେଉଁ ଅମୃତ ଆସୁଛି ସେ ଅମୃତକୁ ଦେବତାମାନେ ପାନ କରୁଛନ୍ତି, ଅସୁରମାନେ ପାଇପାରିବେନି। ଯେଉଁମାନେ ଭଗବାନଙ୍କର ଭକ୍ତ ନୁହନ୍ତି ସେମାନେ ଯେତେ ଭାଗବତ ଅଧ୍ୟୟନ କଲେ ମଧ୍ୟ ଭାଗବତ ରୂପକୁ ଅମୃତ ସେମାନେ ପାନ କରିପାରିବେ ନାହିଁ। ଭଗବାନ ମୋହିନ ରୂପରେ ଆବିର୍ଭାବ ହେଇକିରି ଏ ଭାଗବତ ରୂପକୁ ଅମୃତ କେଉଁମାନଙ୍କୁ ଦେବେ ନା ଯେଉଁମାନେ ଭଗବାନଙ୍କର ଭକ୍ତ, ଯେଉଁମାନେ ଭକ୍ତ ଭାଗବତ ପାଠ କଲେ ସେମାନେ ଭାଗବତ ଅମୃତ ଆସ୍ୱାଦନ କରିବେ, ଯେଉଁମାନେ ଅଭକ୍ତ ସେମାନେ ଅମୃତକୁ ଆସ୍ୱାଦନ କରିପାରିବେ ନାହିଁ, ସେମାନେ ସବୁ ବଞ୍ଚିତ ହେବେ। ଅନ୍ତିମରେ ଭାଗବତ ଦ୍ୱାରସ୍କନ୍ଧ ତ୍ରୟୋଦଶାଧ୍ୟାୟ ଦ୍ୱିତୀୟ ଶ୍ଳୋକରେ ଏଇ ସମୁଦ୍ର ମନ୍ଥନ ଲୀଳାକୁ ଯେତେବେଳେ ସୁତ ଗୋସ୍ୱାମୀ କହୁଛନ୍ତି ସେଇ ଶ୍ଳୋକର ଭାଷାରେ ବିଶ୍ୱନାଥ ଚତୁର୍ଥକୁ କହୁଛନ୍ତି, ଅନ୍ୟ ଆଚାର୍ଯ୍ୟ ସିଦ୍ଧସାରୀ ମଧ୍ୟ ସେ କଥା କହିଛନ୍ତି। ତେଣୁ ଆମର କହିବା ହେଉଛି ଯେ ସତ୍ୟ ସଂକଳ୍ପ ଯେଉଁ ଭଗବାନ ଯେଉଁ ଅଦିତି କହୁଛନ୍ତି ଯେ ମୋର କାମନା କେମିତି ପୂରଣ ହେବ, ସେ ଭାଷାରେ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ମ୍ୟାନ୍ ପ୍ରପୋଜେସ୍ ଗଡ୍ ଡିସ୍ପୋଜେସ୍, ଆମେ ଯଦି ଭଗବାନ ସେଟାକୁ ଅନୁମତି ପ୍ରଦାନ ନ କରିବେ ତାହେଲେ ଆମର ସଂକଳ୍ପ ସତ୍ୟ ହେଇପାରିବ ନାହିଁ, କିନ୍ତୁ କେଉଁମାନଙ୍କର ସଂକଳ୍ପ ସତ୍ୟ ହେବ ନା ଯେଉଁମାନେ ଭଗବାନଙ୍କର ଶୁଦ୍ଧ ଭକ୍ତ, ଯେଉଁମାନେ ଭଗବାନଙ୍କ ସାମ୍ନାରେ ପୂର୍ଣ୍ଣ ଭାବରେ ଆଶ୍ରୟ ନେଇଛନ୍ତି ସେମାନଙ୍କ ସଂକଳ୍ପ ସତ୍ୟ ହେବ, ସମସ୍ତଙ୍କ ସଂକଳ୍ପ ସତ୍ୟ ହେଇପାରିବ ନାହିଁ। ଯେଉଁମାନେ ଯେଉଁ କୁହାଯାଇଛି ଭଗବତ ଗୀତା ନବମଧ୍ୟରେ ଭଗବାନ କହିଛନ୍ତି ଯେ ଅନନ୍ୟା ଚିନ୍ତୟନ୍ତୁ ମାନ୍ ଯୋଜନା ପ୍ରତିପାସତେ ତେଷାମ୍ ନିତ୍ୟାନୁଯୁକ୍ତାନାମ୍ ଯୋଗକ୍ଷେମ ଭାବ, ତାଙ୍କର ସଂକଳ୍ପ ସତ୍ୟ ହେବ ଯେଉଁମାନେ ଭଗବାନଙ୍କର ପୂର୍ଣ୍ଣ ଶରଣାଗତ ହୋଇଛନ୍ତି, କିନ୍ତୁ ଯେଉଁମାନେ ଭଗବାନଙ୍କ ପୂର୍ଣ୍ଣ ଶରଣାଗତ ହେଇନାହାନ୍ତି ମଧ୍ୟ, ଯେଉଁମାନେ ଆଂଶିକ ଭାବରେ ଶରଣାଗତ ହୋଇଛନ୍ତି ଏବଂ ଯେଉଁମାନେ ଶରଣାଗତ ମଧ୍ୟ ହେଇନାହାନ୍ତି ସେମାନଙ୍କ ମଧ୍ୟ ଇଚ୍ଛା ପୂରଣ ହୋଇଛି, କିନ୍ତୁ କେଉଁ ଇଚ୍ଛାଟା ପୂରଣ ହେଉଛି କେଉଁ ଇଚ୍ଛାଟା ପୂରଣ ହେଉଛି, କିନ୍ତୁ ଯେଉଁମାନେ ଭଗବାନଙ୍କ ଭକ୍ତ ସେମାନେ ଯାହା ଇଚ୍ଛା କରିବେ ଭଗବାନ ତାହା ପୂରଣ କରିବେ, ଅସମ୍ଭବ ମଧ୍ୟ ସମ୍ଭବ କରିବେ ଭଗବାନ। ଦେଖିବା ଦେବତା ଏବଂ ଅସୁରମାନଙ୍କର ଯେଉଁ ଯୁଦ୍ଧ ହେଇଥିଲା ଏଇ ଅଷ୍ଟମ ସ୍କନ୍ଧା ପୂର୍ବରୁ ଯେଉଁ ବର୍ଣ୍ଣନା କରାଯାଇଛି 5-12 ଏଇ 8 ଅଧ୍ୟାୟରେ ଭଗବାନ ବର୍ଣ୍ଣନା କରାଯାଇଛି ଭଗବାନଙ୍କର ଏଇ ଲୀଳା, ସେଥିରେ ଦେବତାମାନେ ଅସୁରମାନଙ୍କ ତା ପୂର୍ବରୁ ଅସୁରମାନେ ଦେବତାମାନଙ୍କୁ ସବୁ ପରାସ୍ତ କରୁଥିଲେ, କିନ୍ତୁ ଭଗବାନଙ୍କ ଶରଣ ଯାଇକରି ଦେବତାମାନେ ପୁଣି ଅସୁରକୁ ପରାସ୍ତ କରୁଥିଲେ। ତେଣୁ ଭଗବାନଙ୍କର ଯେଉଁମାନେ ଶୁଦ୍ଧ ଭକ୍ତ ତାଙ୍କର ସଂକଳ୍ପ ହେଉଛି ସତ୍ୟ ସଂକଳ୍ପ, ତେଣୁ ଏଠି ଯଦିଓ ଅଦିତି ଶୁଦ୍ଧ ଭକ୍ତ ନୁହନ୍ତି କିନ୍ତୁ ସେ ଚାହୁଁଛନ୍ତି ମୋର ସଂକଳ୍ପ କେମିତି ସତ୍ୟ ହେବ, କେମିତି କେନ ବିଧି କେଉଁ ବିଧି ଆଚରଣ କଲେ ମୋର ସଂକଳ୍ପ ସିଦ୍ଧ ହେଇପାରିବ, ଏବଂ ବିଦଧ୍ୟାସ ମନୋରଥମ ଭଗବାନ କେମିତି ମୋର ମନୋରଥ ପୂରଣ କରିପାରିବେ ସେଇଟା ମୋତେ ବର୍ଣ୍ଣନା କରନ୍ତି କଶ୍ୟପମୁନି। ତେଣୁ କଶ୍ୟପମୁନି ଏଇ ଯେଉଁ ଅଦିତିଙ୍କର ଏଇ ପ୍ରଶ୍ନରେ ସେ ଏଇ ପୟବ୍ରତ କଥା କହିବେ, ପୟବ୍ରତ ହେଉଛି କ୍ଷୀର, କ୍ଷୀର ପାନ କରିକି ଜଣେ ଏଇ ବ୍ରତ ପାଳନ କରିବେ, ତେଣୁ ଏଇ ବ୍ରତ କଶ୍ୟପମୁନି ବ୍ରହ୍ମାଙ୍କଠାରୁ ସେ ଶ୍ରମଣ କରିଥିଲେ,
ତାପରେ 20 ଶ୍ଳୋକରେ ଭଗବାନ କହୁଛନ୍ତି, ଆମର ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଯୋଉ ଭଗବାନଙ୍କୁ ସେ କହୁଛନ୍ତି ବାସୁଦେବ ଜଗତଗୁରୁ, ଭଗବାନ ହେଉଛନ୍ତି ଜଗତଗୁରୁ ଏବଂ ଯେଉଁମାନେ ଭଗବାନଙ୍କର ଶରଣ ଯିବେ ସେମାନେ ମଧ୍ୟ ଜଗତଗୁରୁ। ଜଗତଗୁରୁର ଡେଫିନେସନ ପ୍ରଭୁପାଦ ମହାରାଜ କହୁଛନ୍ତି, ଭଗବାନ ଯାହା କହିଛନ୍ତି ସେ ଗୁରୁ ଶିଷ୍ୟ ପରମ୍ପରାରେ ଆସୁଛି। ତେଣୁ ସେଇ ଗୁରୁ ଶିଷ୍ୟ ପରମ୍ପରାରେ ଯିଏ ଗୁରୁ ଯାହା ଶ୍ରବଣ ଗୁରୁଙ୍କ ଠାରୁ ଯାହା ଶ୍ରବଣ କରିଛନ୍ତି ସେ ଯଦି ସେଇଭଳି ଭାବରେ ଠିକ ଭାବରେ କହିବେ ତାହେଲେ ସେ ଜଗତଗୁରୁ ହେବେ। ତେଣୁ କଶ୍ୟପ ମୁନି ଯାହା କହିବେ ସେ ତାଙ୍କର ଗୁରୁ ବ୍ରହ୍ମାଙ୍କ ଠାରୁ ଯେଉଁ ଶ୍ରବଣ କରିଛନ୍ତି ସେଇ କଥାକୁ ହିଁ କହିବେ, କୟବତ ଋଷି କୟବତ କଥା କହିବେ। ତେଣୁ ପ୍ରଭୁପାଦ ମହାରାଜ କହିଛନ୍ତି କଶ୍ୟପ ମୁନି ମଧ୍ୟ ଅଛନ୍ତି ଜଣେ ଜଗତଗୁରୁ। ଜଗତଗୁରୁ ଅର୍ଥ ହେଉଛି ଯେ ଯେଉଁ ଶିଷ୍ୟ ତାଙ୍କର ଗୁରୁ ଠାରୁ ଯାହା ଶୁଣିଥିବେ ତାହା ହିଁ କହିବେ, ସେ ତାଙ୍କର ନିଜ ମନଗଢ଼ା କିଛି ଜିନିଷ କହିବେ ନାହିଁ। ତେଣୁ ତାଙ୍କୁ ଜଗତଗୁରୁ ବୋଲି କୁହାଯିବ। ପ୍ରଭୁପାଦ ମହାରାଜ କହୁଛନ୍ତି ଇସ୍କନ ଇଜ୍ ପ୍ରୋଭାଇଡିଂ ଏନ୍ ଅପରଚୁନିଟି ଫର୍ ଏଭ୍ରିବଡି ଟୁ ବି ଜଗତଗୁରୁ। ଇସ୍କନ ସଂସ୍ଥା ଦ୍ୱାରା ସମସ୍ତଙ୍କୁ ଏଇ ସୁଯୋଗ ପ୍ରଦାନ କରାଯାଉଛି, ସମସ୍ତେ ମଧ୍ୟ ଜଗତଗୁରୁ ହେଇପାରିବେ। କେବଳ କେମିତି ଜଣେ ହେଇପାରିବେ ଜଗତଗୁରୁ ନା ସିଏ ତାଙ୍କ ଗୁରୁଠାରୁ ଯାହା ଶରଣ କରିଥିଲେ ସେଇ ଜିନିଷଟା ଗୁରୁ କହିବେ, ତାଠାରୁ କିଛି ତା ମନଗଢ଼ା ଜିନିଷ କିଛି କହିବେ ତାହେଲେ ସେ ଜଗତଗୁରୁ ହେଇପାରିବେ। ତେଣୁ ଇସ୍କନ ଦ୍ୱାରା ଏଇ ସୁଯୋଗ ପ୍ରଦାନ କରେ, ସାରା ପୃଥିବୀରେ ଏଇ ସୁଯୋଗ ପ୍ରଦାନ କରାଯାଉଛି। ପ୍ରଭୁପାଦ ମହାରାଜ ଥିଲେ ଜଗତଗୁରୁ ଏବଂ ତାଙ୍କ ନିଜର ଶରଣରେ ଆସିଛନ୍ତି ସେମାନେ ମଧ୍ୟ ଜଗତଗୁରୁ ହେଇଛନ୍ତି, ଏବଂ ତାଙ୍କ ଯେଉଁମାନେ ଶରଣରେ ଆସିବେ ସେମାନେ ମଧ୍ୟ ଜଗତଗୁରୁ ହେବେ। ତେଣୁ ଏଇ ଅଦିତିଙ୍କର ଏଇ ପ୍ରଶ୍ନର ଉତ୍ତରରେ କଶ୍ୟପମୁନି ଯାହା କହିଲେ ସେ ତାଙ୍କର ବ୍ରହ୍ମାଣ୍ଡରେ ଯାହା ଶ୍ରବଣ କରିଛନ୍ତି ସେଇ କଥା ହିଁ କହିବେ, ସେ କିଛି ଅଲଗା କଥା କହିବେ ନାହିଁ। ଜୟ ଶ୍ରୀ ଭାଗବତମ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଅନନ୍ତ କୋଟି ବୈଷ୍ଣବ କି, ଜୟ ଶ୍ରୀ ଗୋପାଳ ମହାରାଜ।